ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ମଙ୍ଗଳବାର ଦିନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 17 ନମ୍ଘର କିସ୍ତି ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ର 111 ନମ୍ଘର ସଂସ୍କରଣ ଆଇବା 30 ତାରିଖ ଦିନ ହେବା ପ୍ରସାର। ଦେଶେ ଆଇବା ଜୁଲାଇ 1 ତାରିଖନୁ ଲାଗୁ ହେବା ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଆର୍ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ସମ୍ବଲପୁର ସାମଗ୍ରିକ ବିକାଶ ଲାଗି ମାଷ୍ଟର ପ୍ଲାନ୍ ତିଆର କରବାର୍କେ ଜିଲ୍ଲା ପ୍ରଶାସନକେ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ସାରା ରାଇଜେ ଉଷ୍ଣାକିତି ପାଲିତ ହେଉଛି ରଜ ପର୍ବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 18 ତାରିଖ ମଙ୍ଗଳବାର ଦିନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ 17 ନମ୍ଘର କିସ୍ତି ଦେବେ। ଉତ୍ତରପ୍ରଦେଶର ବାରାଣସୀଠାରେ ହେବାର୍କେ ଥିବାର ଗୋଟିଏ ସ୍ୱତନ୍ତ୍ର ସମାରୋହଟି ଶ୍ରୀ ମୋଦି ଡିବିଟି ଜରିଏ 9,26,00,000 ଅଧିକା ହିତାଧିକାରୀମାନଙ୍କ ଆକାଉଣ୍ଟକେ ପାଖାପାଖି 20,000 କୋଟି ଟଙ୍କା ଦେବେ। ଏ ବାବଦେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍। ସେ କହିଛନ୍ତି ଯେ 2019 ଫେବୃୟାରୀ 24 ତାରିଖ ଦିନ କିଷାନ ସମ୍ମାନ ନିଧି ଯୋଜନା ମୂଲ ହୋଇଥିଲା। ସବୁ ପ୍ରକାର ଚାଷୀଙ୍କୁ ଆର୍ଥିକ ସାହସ ଦେବାର ଏହି ଯୋଜନାର ମୂଳ ଲକ୍ଷ୍ୟ ଆଏ। ଏହି ଯୋଜନାଥି 3 ଖେପେ ଚାଷୀମାନଙ୍କୁ ବଛରକ 6,000 ଟଙ୍କା ଦିଆଯାଉଛି। ଏପତକ 11 କୋଟିରୁ ଅଧିକା ଚାଷୀଙ୍କୁ 3,00,000 କୋଟିରୁ ଅଧିକା ଟଙ୍କା ଦିଆଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍। ସେ ଆହୁରି କହିଛନ୍ ଯେ ବାରାଣସୀନ ହେବାର୍କେ ଥିବାର ସମାରୋହଟି ଦେଶର 30,000 ଅଧିକା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ ଥି ପ୍ରଧାନମନ୍ତ୍ରୀ ଲୋକଙ୍କଠାନୁ ଆଇବା 28 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800-1178-00 ଡାଏଲ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କିମ୍ବା ଇଂରାଜୀ ଥି ରେକର୍ଡ କରାଇପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭି ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ଥି ସଂସ୍କାର ଆନ୍ବାର ଲାଗି କେନ୍ଦ୍ର ସରକାର 3 ନୂଆ ଆଇନ ଆଣିଛନ୍। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତ୍ରୁ ଗଲା ଡିସେମ୍ବର 25 ତାରିଖ ଦିନ ଏହି ନୂଆ ଆଇନ ଭାରତ ସରକାରଙ୍କ ରାଜପତ୍ର ଥି ପ୍ରକାଶ ପାଇଛି। ଆଇବା ମାସର ପହିଲାନୁ ଦେଶ ଏହି 3 ନୂଆ ଆଇନ ଲାଗୁ ହେବା। 1860 ଚାଲିଆସୁଥିବା ଭାରତୀୟ ଦଣ୍ଡବିଧାନ ଆଇନ ଆଇପିସି, ଅପରାଧିକ ଦଣ୍ଡ ସଂହିତା ସିଆର୍ପିସି 1973 ଆର୍ ଭାରତୀୟ ପ୍ରମାଣ ଆଇନ 1872 ବଦଳାଯାଇଛି। ଏହି ଆଇନମାନଙ୍କ ଜାଗାଥି ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆର୍ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023 ବିଏସ୍ଏ ଲାଗୁ ହେବା। ହେଲେ ନୂଆ ଆଇନ ଆର୍ ପୁର୍ନା ଆଇନ ଭିତରେ ଅନେକ ଫରକ ରହିଛି। ପୁର୍ନା ଆଇନର ନିୟମ ଥି ଅପରାଧକେ ଜୋର ଦିଆଯାଉଥିଲା, ହେଲେ ନୂଆ ଆଇନ ବ୍ୟବସ୍ଥା ଥି ନ୍ୟାୟ ଉପରେ ଅଧିକା ଜୋର ଦିଆଯାଇଛି। ମାନବ ଅଧିକାର ଆଉ ତଦନ୍ତି ଯେନ୍ତା ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବା, ଦରକାରୀ ସମୟଥି ଯେନ୍ତା ଅଧିକା ଶକ୍ତି ବିନିଯୋଗ କରାଯିବା ନୂଆ ଆଇନଥି ସେସବୁର ବ୍ୟବସ୍ଥା ରହିଛି। ଖରାଛୁଟି ଉତ୍ରୁ ଆଇବା ମଙ୍ଗଳବାର ଦିନ ରାଇଜେ ସ୍କୁଲ ଖୋଲବା। ସ୍କୁଲ ଖୋଲବାର ପହିଲା ଦିନ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବା। 1-8 କ୍ଲାସ ତକ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାର ଲାଗି ପଦକ୍ଷେପ ନେବାର୍କେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍। ସ୍କୁଲର ଛାତ୍ରଛାତ୍ରୀମାନେ ଯେନ୍ତା ସେମାନଙ୍କର ଅଧିକାରନୁ ବଞ୍ଚିତ ନାହିଁ ହୁଅନ୍ ସେ ତାର ଉପରେ ନଜର ରଖବାର ଲାଗି ସ୍କୁଲମାନଙ୍କୁ କୁହାଯାଇଛି। ସ୍କୁଲ ଖୋଲବାର ଆଗରୁ ମଧ୍ୟାହ୍ନ ଭୋଜନ ଲାଗି ଅଗଲିଥିବାର ଖାଇବାର ଦର ଯାଞ୍ଚ କରବାର ଲାଗି ଫି ସ୍କୁଲ କର୍ତ୍ତୃପକ୍ଷକୁ କୁହାଯାଇଛି। ଏନ ଜନେଇ ଦିଆଯାଇପାରେ ଯେ ପ୍ରାଥମିକ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପିଏମ୍ ପୋଷଣ କାର୍ଯ୍ୟକ୍ରମ ଥି ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ପୁରୀ ଶ୍ରୀମନ୍ଦିର ରଥଯାତ୍ରା ରଥ ତିଆରିବାର ଲାଗି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଜଙ୍ଗଲ ରେଞ୍ଜନୁ 24 ଖଣ୍ଡ କାଠ ପଠାଯାଇଛି। ଶ୍ରୀମନ୍ଦିରନୁ ଆଜ୍ଞାମାଲ ଆସବାର ଉତ୍ରୁ ଗୁନ୍ଦୁଲିଆ, ଶଗଡ଼ିଆ, ମନମୁଣ୍ଡା ସେକ୍ସନ୍ରୁ ମଇ ସେମେଲ କାଠ ପୂଜା କରାଯାଇକରି ସଂଗ୍ରହ କରାଯାଇଥିଲା। ବୌଦ୍ଧ ଜଙ୍ଗଲ ଡିଭିଜନରୁ ରଥ ତିଆରିବାର ଲାଗି ପୁରୀକେ 241 ଖଣ୍ଡ କାଠ ପଠାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୂର୍ଣ୍ଣ ରାସ୍ତା, ପିଇବାର ପାନ, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥାକେ ଉନ୍ନତ କରବାର୍ ଲାଗି ଦୀର୍ଘମିଆଦୀ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରବାର୍କେ ଜିଲ୍ଲା ପ୍ରଶାସନକେ ପରାମର୍ଶ ଦିଆଯାଇଛି ବୋଲି ସମ୍ବଲପୁର ସାଂସଦ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ ଯେ ମୌଳିକ ସମସ୍ୟା ଆର୍ ଲୋକଙ୍କର ଆକାଂକ୍ଷା ବାବଦର କାମକେ ଅନୁପାଳନ କରାଯିବା, ସରକାର ଗଠନର କମ୍ ସମୟ ଭିତରେ ବିଜେପି ତରଫୁ ଦିଆଯାଇଥିବା ପ୍ରତିଶ୍ରତି ପାଳନ କରବାର୍ ଲାଗି ନୀତିଗତ ନିଷ୍ପତ୍ତି ନିଆଯାଇଛି। ସିନ୍ଦୁର ପଙ୍କନୁ ନକ୍ସାପାଲି ଜାତୀୟ ରାଜପଥ ସ୍ୱାଭାବିକ ହୋଇଛି। ପଡ଼ିଆବାହାଲନୁ ଗୋଶାଲା ତକ 18 କିଲୋମିଟର ଜାତୀୟ ରାଜପଥ ସମ୍ବଲପୁର ମୁଖଶାଳା ହେବା, ସର୍ଲା ଓଭରବ୍ରିଜ୍ଠାନୁ ଆଗକେ ରାସ୍ତାକେ 6 ଲେନ୍ କରାଯିବାର କାମ ମୂଲ ହୋଇଛି ବୋଲି ସେ କହିଛନ୍। ନିଟ୍ ପରୀକ୍ଷା ସମିଆତି କେତେଟା କେନ୍ଦ୍ରର ଅବ୍ୟବସ୍ଥା ବାବଦେ ଖବର ଆସିଥିଲା, ହେଲେ ମେଧାବୀ ଛାତ୍ରଛାତ୍ରୀମାନଙ୍କର କେନ୍ସି ସ୍ୱାର୍ଥ ଉପରେ ଆଞ୍ଚ ଆସବାରକେ ନାଇଁ ଦିଆଯାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରଠାରେ ଫଟିକ୍ କରିଛନ୍। ନିଟ୍ ପରୀକ୍ଷାକେ ଅବ୍ୟବସ୍ଥିତ କରବାର ଥି ଯିଏ ଭି ସାମିଲ ଥିବା ତାଙ୍କର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ସେ କହିଛନ୍। ଆଜି ପିତୃଦିବସ, ପିତୃ ଧର୍ମ ପିତା ସ୍ୱର୍ଗ ପିତା ହି ପରମମ୍ ତପଃ ପିତରୀ ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବଦେବତା। ଆମର ଭାରତୀୟ ସଂସ୍କୃତି ଥି ପରିବାରନ ପିତାଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଛି। ବାପାମାନଙ୍କୁ ସମ୍ମାନ ଜନେକରି ଫି ବଛର ଜୁନ୍ ମାସର 3 ନମ୍ବର ରବିବାରକେ ପିତୃଦିବସ ଭାବେ ପାଳନ କରାଯାଇସି। ମା ପୃଥିବୀ ହେଲେ ପିତା ହେଉଛନ୍ ଆକାଶ, ଜନେ ଛୁଆ ହିଁ ତାର ବାପାକେ ଆଦର୍ଶ ଭାବେ ଦେଖିଥିସି, ବାପା ହିଁ ଛୁଆ ଲାଗି ଜଣେ ସୁପର ହିରୋର ଉଦାହରଣ ହେସନ୍। ବରଗଡ଼ର ଫଟଲି ଛକଠାରେ ବିଶ୍ୱ ପିତୃଦିବସ ପାଳନ କରାଯାଇଛି। ଏହି ଅବସରରେ ଡାକ୍ତର ଇପ୍ସିତା ଦେବତାଙ୍କ ସଂଯୋଜନା ଥି ଗୋଟିଏ ସଭାନ ବିଶେଷଜ୍ଞ ଶକ୍ତି ତ୍ରିପାଠୀ, କବି ଦିବ୍ୟକିଶୋର ଦେବତା ଆର୍ ଅଲଗା ସିଆନ୍ ସୁଜନମାନେ ଠିକ୍ଠାକ୍ ଜୀବନଶୈଳୀ ଆଉ ପ୍ରଦୂଷଣମୁକ୍ତ ଖାଇବାର ଦରବ ଗ୍ରହଣ କରାଯିବାର ଉପରେ ଜୋର୍ ଦେଇଥିଲେ, ପଛେ ସଙ୍ଗୀତ କାର୍ଯ୍ୟକ୍ରମ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଉ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଜି ବୌଦ୍ଧ ଜିଲ୍ଲା ଗସ୍ତଥି ଆସିଥିଲେ। ସର୍କିଟ୍ ହାଉସ୍ଠାରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ବିପ୍ରଚରଣ ମହାନ୍ତି ଆଉ ଅଲଗା ପ୍ରତିନିଧିମାନେ ତାଙ୍କୁ ସାକ୍ଷାତ କରିକରି ଜିଲ୍ଲାର ବିକାଶ ଆର୍ ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା କରିଥିଲେ। ରାଜ୍ୟର କୃଷିଭିତ୍ତିକ ରଜପର୍ବର 3 ନମ୍ବର ଦିନକେ ଆଇଜଭିଲ୍ ଆନନ୍ଦ ଆର୍ ଉଷ୍ଣାକି ସହିତ ପାଳନ କରାଯାଉଛି। ଆଇବା କାଏଲ ବସୁମତୀ ସ୍ନାନ ପାଳନ ସହିତ ରଜପର୍ବ ଶେଷ ହେବା। ପର୍ବର ଲାଗି ଗାଁନୁ ସହର ତକ ଭିନ୍ ଭିନ୍ ଜାଗାନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଇତାର ସହିତ ଠାନେ ଠାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ରେଳବାଇ ତରଫୁ ସମ୍ବଲପୁରର ସର୍ଲା ଷ୍ଟେସନଠାରେ ରୁଟିନ୍ ଓଭରହୋଲିଂ, ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ଆଉ ରେଳବାଇ ୟାର୍ଡ ବିକଶିତ କରାଯାଇଛି। ଏଠାରେ ଗଲା କାଲି ତକ 5 ଦିନ ଧରିକରି ଭିନ୍ ଭିନ୍ ସୁବିଧାର ପରୀକ୍ଷା କରାଯାଇଥିଲା। ଓଭରହୋଲିଂ ୟୁନିଟ୍ ଆର୍ ୟାର୍ଡ ନବୀକରଣ ଉତ୍ତରୁ ପୂର୍ବତଟ ରେଳବାଇ ଇଲାକାନ ମାଲ ପରିବହନ କ୍ଷମତା ବଢ଼ିପାରବା ବୋଲି କୁହାଯାଇଛି। ଏହି ପ୍ରକଳ୍ପ ଲାଗି ରେଳବାଇ ତରଫୁ 149 କୋଟି 37 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ପୂର୍ବତଟ ରେଳବାଇର ସବୁଠାରୁ ଆୟ କରୁଥିବାର 20ଟା ରେଳ ଷ୍ଟେସନ ଭିତରେ ଭୁବନେଶ୍ୱର 2 ନମ୍ବର ଠାନ୍ତି ରହିଛି। ଗଲା ଆର୍ଥିକ ବର୍ଷରେ ଭୁବନେଶ୍ୱର ଷ୍ଟେସନର 493,01,32,443 ଟଙ୍କା ରୋଜଗାର ହୋଇଥିଲା। ଆୟଥି ପୂର୍ବତଟ ରେଳବାଇର ଷ୍ଟେସନମାନଙ୍କ ଭିତରେ ପୁରୀ 3 ନମ୍ବର, ବ୍ରହ୍ମପୁର 4 ନମ୍ବର ଆଉ କଟକ ରେଳ ଷ୍ଟେସନ 5 ନମ୍ବର ଠାନ୍ତି ରହିଛି। ହେନ୍ତା ସମ୍ବଲପୁର 8, ଭଦ୍ରକ 9 ନମ୍ବର ବଡ଼ ରୋଜଗାରିଆ ରେଳ ଷ୍ଟେସନର ମାନ୍ୟତା ପାଇଛି। ନିର୍ବାଚନ ଉତ୍ତରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଇବା 24 ତାରିଖ ଦିନ ମୂଲ ହୋଇକରି ଜୁଲାଇ ମାସର 3 ତାରିଖ ଦିନ ଶେଷ ହେବା। ଏହି 8 ଦିନିଆ ସ୍ୱତନ୍ତ୍ର ଅଧିବେଶନ ସମୟଥି ଜୁନ୍ 26 ବାଚସ୍କତି ନିର୍ବାଚନ ସହିତ ନୂଆ ନିର୍ବାଚିତ ସାଂସଦମାନେ ଶପଥ ନେବେ। ସେଆଡ଼େ ଆଇବା ଜୁଲାଇ 22 ତାରିଖରୁ ସଂସଦର ମୌସୁମୀ ଅଧିବେଶନ ମୂଲ ହେବା। ସୂଚନା ଅନୁସାରେ ମୌସୁମୀ ଅଧିବେଶନ ଅଗଷ୍ଟ 9 ତାରିଖ ତକ ଚାଲିବା। ଏହି ଅଧିବେଶନ ସମୟଥି 2024-25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବା। ଏଥିଲାଗି ଅର୍ଥ ମନ୍ତ୍ରଣାଳୟ ଜୁନ୍ 17 ତାରିଖ ତକ ଭିନ୍ ଭିନ୍ ମନ୍ତ୍ରଣାଳୟ ଆଉ ଅଲଗା ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ବିଚାର ବିମର୍ଶ କରବେ ବୋଲି ଜଣାପଡ଼ିଛି। ରାଜ୍ୟ ଗଲାକାଲି ତକ ଜବରତାତି ଜାରି ରହିଥିବା ବେଳେ ଡେରି ରାତିନୁ ଧୁକାଧୁନ୍ଦି ଆର୍ ବିଜୁଳି ସହିତ ବର୍ଷା ହେବାରୁ ଆଜି ପାଗ ଟିକେ ବଦଳିଛି। ହେଲେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ ଆର୍ ନୂଆପଡ଼ାନ ଆଜି ମଧ୍ୟମ ଧରଣର ଖରା ସହିତ ଗୁଲଗୁଲି ହୋଇଥିଲା। ରାଜ୍ୟର 6ଟା ଜାଗାନ ଆଜି ତାତି 40 ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର ସବୁନୁ ଜହ ତାତି ନୂଆପଡ଼ାନ 43 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଇବାକାଲିନୁ ରାଜ୍ୟର ବହୁଟି ଜାଗାନୁ ଜବର ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ମଙ୍ଗଳବାର ଦିନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 17 ନମ୍ବର କିସ୍ତି ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ର 111 ନମ୍ବର ସଂସ୍କରଣ ଆଇବା 30 ତାରିଖ ଦିନ ହେବା ପ୍ରସାରଣ। ଦେଶେ ଆଇବା ଜୁଲାଇ 1 ତାରିଖରୁ ଲାଗୁ ହେବା ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଆର୍ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ସମ୍ବଲପୁରର ସାମଗ୍ରିକ ବିକାଶ ଲାଗି ମାଷ୍ଟର ପ୍ଲାନ୍ ତିଆର କରବାରକେ ଜିଲ୍ଲା ପ୍ରଶାସନକେ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। আর সারা রাইজে উষ্ণাকিথি পালিত হচ্ছে রজ পর্ব। আজির আঞ্চলিক খবর ইন শেষ হল। জুহার।